ମଞ୍ଜୁଳ ସରୋଜ ବାରଙ୍ଗ ଦାଢ଼ା କଟଣା। ମୁଁ ଏହି ଗ୍ରାମରେ କାମ କଲାଣି 14 ବର୍ଷ ହେଲା। ଘରେ ଘରେ ଛୋଟ ଛୁଆ ମାନଙ୍କୁ ଆମେ ପ୍ରତି ଆମର ବୁଧବାର ଦ୍ୱିତୀୟ ବୁଧବାର ଟୀକା ଦିଆ ହେଇଯାଏ। ଜନ୍ମରୁ 5 ବର୍ଷ ଯାଏଁକେ ଛୁଆଙ୍କୁ ଟୀକା ଦିଆଯାଉଛି। ତାଙ୍କ ମାନଙ୍କୁ ଡାକିକି ଟୀକାକରଣ କରାଉ। ଛୁଆମାନଙ୍କର ଦେହ ମୁଣ୍ଡ କଥା ମା ମାନଙ୍କୁ ସବୁ କଥା ବୁଝେଇକି କହୁ। ଛୋଟ ଛୁଆ ମାତ୍ରକେ ତାଙ୍କୁ ଟିକେ ଯତ୍ନଶୀଳ କରିବ। 6 ମାସ ଯାଏଁକେ ମା କ୍ଷୀର ଦବ। ତାପରେ 6 ମାସ ପୂର୍ବରୁ ଅନ୍ୟ ପୂରକ ଖାଦ୍ୟ ତାକୁ ଅଳ୍ପ ଅଳ୍ପ କରିକି ମା କ୍ଷୀର ଖାଉଥିବ ସେମିତି ଦବ ତାକୁ ବୋଲି ଆମେ ମା ମାନଙ୍କୁ ବୁଝେଇକି କହୁଛୁ। ସବୁବେଳେ ପିଲାଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବ, ନିମୋନିଆରୁ ଦୂରେଇ ରଖିବ, ଜ୍ୱର କାଶ ଥଣ୍ଡା ଛୁଆମାନଙ୍କୁ ହେଲେ ଯେତେ ଶୀଘ୍ର ଆମ ମାନଙ୍କୁ କହିଲେ ଆମେ ତାଙ୍କୁ ଡାକ୍ତରଖାନାକୁ ଦେଖିଲେ ମାତ୍ରକେ ପଠାଉ। ମା ମାନଙ୍କୁ ଏବେ ଯୋଉ ଆସିଲାଣି ଏଇ ଯୋଉ ମହାମାରୀ କୋରୋନା ଫୋନ ଥରେ ଯୋଉ ଆସିଲାଣି ଅମ୍ୟ ତା ପ୍ରତି ବି ସାବଧାନ ମା ମାନଙ୍କୁ କରାଉଛୁ। ଛୁଆମାନଙ୍କୁ ଯତ୍ନଶୀଳରେ ରଖନ୍ତୁ, ନିଜେ ଯତ୍ନଶୀଳରେ ରୁହନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ପ୍ରତି ଯେତେ ଥର ଖାଇବା ପୂର୍ବରୁ ହାତ ପରିଷ୍କାର ପରିଚ୍ଛନ୍ନ କରି ଧୁଅନ୍ତୁ। ଛୁଆମାନଙ୍କୁ ବି ଅନ୍ୟ ଲୋକଙ୍କ ବାହାରଙ୍କ ଠାରୁ ଦୂରେଇ ରଖନ୍ତୁ। ଛୋଟ ଛୁଆମାନେ ତାଙ୍କ ମାନଙ୍କୁ ବି ଆମେ କହୁ ବାହାରେ ଯେବେ କାମ ଅଛି ଯାଆନ୍ତୁ, ନହେଲେ ନାଇଁ ଘରେ ରୁହନ୍ତୁ। ଯୋଉ ଲୋକ ଆସିବେ ତାଙ୍କ ମାନଙ୍କ ପାଖରୁ ଦୂରେଇ ରୁହନ୍ତୁ। ଆଉ କର୍ମକୁ ବାହାରିକି ଗଲାବେଳେ ତାଙ୍କ ମାନଙ୍କୁ ବି ବୁଝେଇ କହୁଛୁ, ଯେତେବେଳେ ଯିବ ହାତରେ ସାନିଟାଇଜର ମୁହଁରେ ମାସ୍କ ଲଗେଇ ଅନ୍ୟ ଲୋକଙ୍କ ଦୂରରୁ ଦୂରତା ସମ୍ମାନ ଦୂରତା ରକ୍ଷା କରିବ। ଆସିଲା ମାନେ ବାହାରୁ ଆସିଲେ ଦୂରରୁ ଥାଇ ପ୍ୟାଣ୍ଟ ସାର୍ଟ ଓହ୍ଲେଇ ସାବୁନରେ ହାତ ଫାତ ଧୋଇ ଯାଇ ଘରେ ବସିବ। ତାଙ୍କ ମାନଙ୍କୁ ଏହି ପ୍ରକାର ବୁଝାଉଛୁ, ଛୋଟ ଛୁଆ ଅଛନ୍ତି, ଆପଣ ନିଜେ ସଚେତନ ରୁହନ୍ତୁ, ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ଆମେ ଘରେ ଘରେ ଯାଇ ବୁଝେଇକି ଲୋକମାନଙ୍କୁ ଏଇ କଥା କହୁଛୁ। ଗର୍ଭବତୀ ମାନଙ୍କୁ ବି ସେମିତି ବୁଝାଉଛୁ, ତାଙ୍କୁ ସବୁ କଥାରେ ବୁଝାଉଛୁ। ମେଡିକାଲ ତାଙ୍କ ମାନଙ୍କୁ ନେଇକି ଯାଉଛୁ, ଏଇ ଏଇ କଥା ତାଙ୍କୁ ସବୁ କଥାରେ କହୁଛୁ, ତମ ଦେହ